ଗଳ୍ପ ସତର୍କବାଣୀ ରଚନା ମନୋଜ ଦାସ। ସୂର୍ଯ୍ୟୋଦୟର ବହୁ ପୂର୍ବରୁ ଝର୍କା ଦେଇ ଶେଷ ଉଜ୍ଜ୍ୱଳ ନକ୍ଷତ୍ରଟି ଆଡ଼େ ଅନାଇଥିବା ଅବସରରେ ଗୌରୀ ଧାଇ ମୁଣ୍ଡକୁ ଆସିଗଲା ଏକ ଚମକପ୍ରଦ ଧାରଣା। ଗ୍ରାମର ଆବାଳ ବୃଦ୍ଧ ବନିତାଙ୍କୁ ତା ଅସ୍ତିତ୍ୱ ସମ୍ପର୍କରେ ସଚେତନ କରିଦେବାର ଅମୋଘ ଉପାୟ, ଏକ ସତର୍କବାଣୀ। ଦୀର୍ଘ ଦିନ ଧରି ତାର ମନେ ହେଉଥିଲା ଯେଉଁ ମନୋଯୋଗ ତାର ପ୍ରାପ୍ୟ, ଜନସାଧାରଣଙ୍କ ଠାରୁ ଯେଉଁ ଧରଣର ସରବ ବା ନୀରବ ଅଭିବାଦନ ଗ୍ରହଣ କରିବାରେ ସେ ଅଭ୍ୟସ୍ତ ଥିଲା, ତାହା ଆଉ ତାକୁ ମିଳୁନାହିଁ। 91 ବର୍ଷର ଲୋଳିତ ଚର୍ମ ଭିତରେ କଙ୍କାଳଟି ତାର ମଜବୁତ ଅଛି। ଦନ୍ତରାଜି କାଳ ଗର୍ଭରେ ଲୀନ ହେବା ସଙ୍ଗେ ସଙ୍ଗେ କେଶ ରାଶି କାଶଫୁଲ ନିନ୍ଦି ଶୁଭ୍ରତାରେ ଉପନୀତ ହେବା ସତ୍ତ୍ୱେ ନିଜର ସମୁଦାୟ କାମ ସେ ନିଜେ ହିଁ ତୁଲାଇବାକୁ ସକ୍ଷମ। ଅବଶ୍ୟ ଗାଁ ସମ୍ପର୍କରେ ନାତୁଣୀ ଅହଲ୍ୟା ନାମ୍ନୀ ବିଧବାଟି ତାର ଅକୁଣ୍ଠ ସହାୟତା କରେ, କେଉଁ ପ୍ରେରଣାରେ ଗୌରୀନାନୀ ଜାଣେନା। ହେଇପାରେ ନିର୍ମଳ ଶ୍ରଦ୍ଧାରେ ଅଥବା ବୁଢ଼ୀର ଅସ୍ତାବର ସମ୍ପଦ କେତୋଟି, ବିଶେଷତଃ ରୂପାର 4-5 ଗୋଟି ଅଳଙ୍କାର ପାଇବା ଆଶାରେ, ହୁଏତ ଉଭୟ ଶ୍ରଦ୍ଧା ଓ ଆଶାର ମିଳିତ ତାବ୍ଦାରେ। ସେଥିରେ କିଛି ଅସଙ୍ଗତି ନାହିଁ। ଏକଦା ବୁଢ଼ୀର ଏକ ସୁନାହାର ବି ଥିଲା। ଜମିଦାରଙ୍କ ବୋହୂର ବିପଜ୍ଜନକ ପ୍ରସବକାଳୀନ ଅବସ୍ଥା ତା ଯାଦୁସ୍ପର୍ଶରେ ଅପେକ୍ଷାକୃତ ସହଜରେ ଅତିକ୍ରାନ୍ତ ହୋଇଥିବା ଯୋଗୁଁ ପୁରସ୍କାର ଭାବରେ ତାହା ତାକୁ ମିଳିଥିଲା। ହତଭାଗ୍ୟ ପାଳିତ ପୁତ୍ରକୁ ଗୋଟିଏ ଫୌଜଦାରୀ ମକଦ୍ଦମାରୁ ଖସାଇ ଆଣିବାକୁ ଯାଇ ତାହା ବିକ୍ରି କରିଦେବାକୁ ସେ ବାଧ୍ୟ ହୋଇଥିଲା। ଗୌରୀ ନାନୀକୁ ନିଜର ଇତିହାସ ଯେତିକି ଜ୍ଞାତ ଥିଲା ତଦନୁସାରେ 3 ବର୍ଷ ବୟସରେ ତାର ବିବାହ ହୋଇଥିଲା। 5 ବର୍ଷ ବୟସରେ ସେ ଛେଉଣ୍ଡ ହୋଇଥିଲା। 7 ବର୍ଷ ବୟସରେ ବିଧବା ହୋଇଥିଲା। ଶ୍ୱଶୁରାଳୟ ଯିବାର ଆବଶ୍ୟକତା ପଡ଼ିନାହିଁ। ଜେଜେମା ଥିଲେ ଧାଇ, ତାଙ୍କଠୁ ସେ ଧାତ୍ରୀବିଦ୍ୟା ଆୟତ୍ତ କରିବା ପରେ ଯାଇ ତାକୁ ଯେତେବେଳେ ବୟସ 16 ସେ ଇହଧାମରୁ ବିଦାୟ ନେଇଥିଲେ। କେବଳ ଜେଜେମାଙ୍କୁ ଛାଡ଼ିଦେଲେ ବାକି ସବୁ ଚରିତ୍ର, ପିତାମାତା, ସ୍ୱାମୀ, ସେ ଶୁଣିଥିବା ଅଗଣନ କାହାଣୀର ମାମୁଲି ନାମ ଚରିତ୍ରଠୁ ତା ପାଇଁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ନଥିଲେ। ହଁ, ଏକଦା ଜନ୍ମ ପୂର୍ବରୁ ପିତୃହରା ଏବଂ ଜନ୍ମ ଅବକାଶରେ ମାତୃହରା ଏକ ଶିଶୁକୁ ସେ ଲାଳନ ପାଳନ କରି କୁସଙ୍ଗ କବଳିତ ସେ ତରୁଣକୁ କାରାଦଣ୍ଡ ଭୋଗରୁ ରକ୍ଷା କରିପାରିଥିଲା ଠିକ୍, କିନ୍ତୁ ଜମ କବଳରୁ ନୁହେଁ। ସିଏ ବି 50 ବର୍ଷ ତଳର କଥା। ପାଳିତ ପୁତ୍ରର ପରଲୋକ ସଙ୍ଗେ ସଙ୍ଗେ ସମାଜ ସହିତ ଗୌରୀ ଧାଇର ଶେଷ ସମ୍ପର୍କ ଛିନ୍ନ ହେବ କ'ଣ, ବରଂ ଦୃଢ଼ତର ହୋଇଥିଲା। ଅସଂଖ୍ୟ ନବଜାତ ଶିଶୁଙ୍କ ବଦନରେ ସେ ଦେଖୁଥିଲା ସେ ସମ୍ପର୍କର ସୁନ୍ଦର ପ୍ରତିଲିପି। ସେ ଥିଲା ମାତୃଗର୍ଭ ଓ ଭୂପୃଷ୍ଠ ଭିତରେ ସେମାନଙ୍କ ପାଇଁ ଯୋଗସୂତ୍ର। ତାହାରି କରଯୁଗଳ ଉପରେ ସେମାନେ ଅବତୀର୍ଣ୍ଣ ହେଉଥିଲେ। ସେମାନଙ୍କ ପ୍ରଥମ କ୍ରନ୍ଦନର ଉତ୍ତର ଦେଉଥିଲା ସେ। ସେମାନଙ୍କ କ୍ରନ୍ଦନରେ ସେ ଶୁଣୁଥିଲା ଏକ ଅବୋଧ କିନ୍ତୁ ପ୍ରଚଣ୍ଡ ପ୍ରତ୍ୟୟର ଘୋଷଣା। ସେମାନଙ୍କର ସେହି ଚରମ ଅସହାୟ ଅବସ୍ଥାରେ ସେମାନଙ୍କୁ ଧାରଣ କରିବା ନିମନ୍ତେ, ରକ୍ଷା କରିବା ନିମନ୍ତେ ପ୍ରସ୍ତୁତ ଥିବା ଧରିତ୍ରୀ ଓ ମାନବତା ପାଇଁ ଉଦ୍ଦିଷ୍ଟ ସେ ପ୍ରତ୍ୟୟ। ସେମିତି ସେ ମୁହୂର୍ତ୍ତରେ ତା ନିଜ ଉତ୍ତର ଭିତରେ ଗୌରୀ ଧାଇ ଶୁଣୁଥିଲା ସେମାନଙ୍କ ପାଇଁ ବିଧାତାର ପ୍ରତିଶ୍ରୁତି। ପ୍ରତିଥର ଉତ୍ତର ଦେଇ ସେ ପୁଲକିତ ବୋଧ କରିଛି। କେତେ ଘଣ୍ଟା ପାଇଁ ନିଜ ଭିତରେ ସେ ଧ୍ୱନିର ସ୍ମୃତି ନିଜକୁ ଗୌରିୟାନ କରି ରଖିଛି। ଆଉ କେହି ଅବଶ୍ୟ ସେ ଅନୁଭୂତି ହୃଦୟଙ୍ଗମ କରିବାର ପ୍ରଶ୍ନ ହିଁ ନଥିଲା। ଏହାପରେ ଏକ ସେହି ସବୁ ପୁଲକପ୍ରଦ କ୍ରନ୍ଦନ ଓ ଉତ୍ତରରେ ସଜୀବ ରହୁଥିଲା ତାର ସ୍ମୃତି। କାହିଁକି ସେମାନେ ଯେଉଁ ଶିଶୁ ବାବଦରେ ସେ ସୁନାହାର ପାଇଥିଲା ସେ ଜମିଦାରୀ ଯିବା ପରେ ଅଫିମକୁ ଆଶ୍ରା କରି ବଞ୍ଚିଛି। ବର୍ତ୍ତମାନ ଯିଏ ଏମ୍ଏଲ୍ଏ ରୂପେ ସଭା ସମିତିରେ ପ୍ରାୟ ଭୀମରଡ଼ି କରିବାର ସେ ଶୁଣେ ଏବଂ ଯିଏ ଏକାକୀ କାହା ସହ କଥା କହିଲା ବେଳେ ବି ଗୋଟାଏ ପୁରା ବଜାର କଥା କହୁଛି ବୋଲି ମନେ ହୁଏ, ସିଏ ଜନ୍ମଗ୍ରହଣ କରି ଦୀର୍ଘ ସମୟ ଉଁଚୁ ନ କରିବା ଫଳରେ ନିର୍ଜୀବ ଅଥବା ନିର୍ମଳ ବୋବା ଧାରଣା ଦେଇ କେବଳ ଗୌରୀ ଧାଇ ବ୍ୟତିରେକେ ଆଉ ପ୍ରାୟ ସମସ୍ତଙ୍କୁ କନ୍ଦାଇ ଦେଇଥିଲା। ପ୍ରସୂତିର ଯନ୍ତ୍ରଣା ଆରମ୍ଭ ହେବା ମାତ୍ରେ ତାକୁ ସ୍ପର୍ଶ କରି ଗୌରୀ ଧାଇ ଗୋଟାଏ ପ୍ରକାର ଶିହରଣ ଅନୁଭବ କରୁଥାଏ। ସେଥିରୁ ସେ ବାରି ପାରୁଥାଏ ଶୁଭାଶୁଭ। ଅବଶ୍ୟ ତାହା ତାର ଏକାନ୍ତ ନିଜସ୍ୱ ଏକାନ୍ତ ଗୋପନୀୟ ଅଭିଜ୍ଞତା। 15 ବର୍ଷ ହେଲା ସେ ଆଉ ଧାଇ କାମ କରିନାହିଁ। ଅହଲ୍ୟା ତାଠୁ ତାଲିମ ନେଇଥିଲା, କିନ୍ତୁ ଗାଁ ପାଖରେ ପ୍ରତିଷ୍ଠିତ ହୋଇଛି ବେଶ ବଡ଼ ସରକାରୀ ଡାକ୍ତରଖାନା। ନର୍ସମାନେ ତା ଦାୟିତ୍ୱ ନେଇଯାଇଛନ୍ତି। କ୍ରମେ ଗୌରୀ ଧାଇ ଗ୍ରାମର ଅନ୍ୟତମ ସାଧାରଣ ବାସିନ୍ଦାରେ ପରିଣତ ହୋଇଛି। ତେବେ 10 ବର୍ଷ ତଳେ ଯେଉଁଦିନ ଗ୍ରାମର ବିଶିଷ୍ଟ ଲୋକଙ୍କ ଅନୁରୋଧ କ୍ରମେ ତା ଅନ୍ତେ ତାର ପୈତୃକ ଭିଟାଖଣ୍ଡିକ ପାର୍ଶ୍ୱବର୍ତ୍ତୀ ବିଦ୍ୟାଳୟ ପରିସରର ଅନ୍ତର୍ଭୁକ୍ତ ହେବ ବୋଲି ସେ ଲେଖିଦେଲା, ସେଦିନ ଅନ୍ୟ କୌଣସି ଉପଲକ୍ଷେ ଅନୁଷ୍ଠିତ ଏକ ସଭାରେ ତାକୁ ବଧେଇ ଦିଆଯାଇଥିଲା। ଆନନ୍ଦରେ ଗୌରୀ ଧାଇ ରାତିଯାକ ଶୋଇପାରିନଥିଲା। ପରବର୍ତ୍ତୀ ଏକ ବିନିଦ୍ର ରଜନୀର ଶେଷ ପ୍ରହରରେ ସେ ପାଇଥିଲା ନିଜ ପ୍ରତି ଜନସାଧାରଣଙ୍କର ଉଦାସୀନ ଭାବ ବୋମା ମାଡ଼ ଯୋଗେ ଭାଙ୍ଗି ଦେଇପାରିବା ଭଳି ଏକ ଷ୍ଟ୍ରାଟେଜିର, ସମସ୍ତଙ୍କୁ ଚମକାଇ ଦେବା ଭଳି ଏକ ସତର୍କବାଣୀର ପ୍ରେରଣା। ସୂର୍ଯ୍ୟୋଦୟର ଅବ୍ୟବହିତ ପରେ ସେ ବାହାରି ପଡ଼ିଲା ବାଡ଼ି ଠୁକ୍ ଠୁକ୍ କରି। ପ୍ରଥମେ ତାକୁ ହାବୁଡ଼ିଲେ ସାହୁକାର ବନବିହାରୀ ସାହୁ। ଭଦ୍ରଲୋକ ଅବଶ୍ୟ ଅନ୍ୟମନସ୍କ ଭାବରେ ଚାଲିଯାଉଥିଲେ, କିନ୍ତୁ ବୁଢ଼ି ରହିଯିବାରୁ ସେ ବି ରହିଗଲେ ଓ ଈଶଦୃଷ୍ଣ କଣ୍ଠରେ ପ୍ରଶ୍ନ କଲେ, କି ହୋ ଆଈ, କେମିତି ଅଛ? ବନବିହାରୀ ନାମଟି ଗୌରୀ ଧାଇ ହିଁ ଦେଇଥିଲା। ସ୍ନେହଭରେ ବୁଢ଼ୀ ଅନାଇ ରହିଲା। ସେଦିନର ଶିଶୁ ବନବିହାରୀ ଆଜି କିନ୍ତୁ ସମ୍ପୂର୍ଣ୍ଣ ଚନ୍ଦା। ଲୋକେ କହନ୍ତି ସେ ନିର୍ମମ ଶୁଦ୍ଧ ଖୋର। ବୁଢ଼ୀକୁ ସେସବୁ ଶୁଣିବାକୁ ସୁଖ ଲାଗେ ନାହିଁ। ସେ ଜନ୍ମାଇଥିବା କୌଣସି ସନ୍ତାନ ବିଷୟରେ ନୁହେଁ, ପ୍ରଥମ ବୋମା ତେବେ ବନବିହାରୀ ଆଗରେ ହିଁ ଫୁଟାଇବାକୁ ପଡ଼ିବ। ପୁଅ, ଆଉ ରହିବି ନାହିଁ, ତମମାନଙ୍କୁ ଛାଡ଼ି ଏଥର ସେ ପୁରକୁ ଚାଲିଲି। ଗୌରୀ ଧାଇ ଅପେକ୍ଷା କଲେ। ସାହୁ ପୁଅ ଚମକି ଉଠି ତୀବ୍ର ପ୍ରତିବାଦ କରିବ, ନା ନା ଆଈ, ତମେ ସେମିତି କହିପାରିବ ନାହିଁ, ଆମକୁ ଛାଡ଼ି ଯାଇପାରିବ ନାହିଁ। ସୂର୍ଯ୍ୟ, ଚନ୍ଦ୍ର, ପାଣି, ପବନ, ଗଛଲତା ଭଳି ତମେ ଗୌରୀ ଧାଇ ଆମ ଧରିତ୍ରୀର ଅଭିଭାବକ ବିଶେଷ। କିନ୍ତୁ ସାହୁକାର ଖାଲି ମୁଣ୍ଡ ହଲାଇଲେ। ପରେ ପରେ ଶୂନ୍ୟକୁ ବାହୁତୋଳି ବିଧାତାର ଇଚ୍ଛା ବା ବର୍ଷା ହେବାର ସମ୍ଭାବନା ଏମିତି କିଛି ସୂଚାଇ ଦେଇ ଚାଲିଗଲେ। ଗୌରୀ ଧାଇକୁ ପ୍ରଥମେ ବାଡ଼ି ଖଣ୍ଡକ ଓ ପରେ ପାଦ ଉଠାଇବା ନିମନ୍ତେ ଅନ୍ତତଃ 3 ମିନିଟ୍ ଲାଗିଯାଇଥିଲା। ରାସ୍ତା ମୋଡ଼ ସେପାରିରୁ ଶୁଭୁଥିଲା ସୁପରିଚିତ କଣ୍ଠସ୍ୱର, ମାଡ଼ି ଆସୁଥିଲା ଜୁଆର ଭଳି, ଆରେ ବାବୁ, ମୁଁ ମାନେ ଆମେ ଡାକିଲେ ମନ୍ତ୍ରୀ କାହିଁକି, ମୁଖ୍ୟମନ୍ତ୍ରୀ ବି ପଳାଇ ଆସିବେ, କିନ୍ତୁ ସେ ପାଇଁ ତମେ ପ୍ରସ୍ତୁତ କି? ମୁଁ ସେ ମାନପତ୍ର ଫାନପତ୍ରରେ ବିଶ୍ୱାସ କରେ ନାହିଁ। ମାନପତ୍ର କ୍ୟା? ଆମେ ହକ୍ ଦାବି ଯାହା କି ହୋ ଗୌରୀ ନାନୀ, ଭଲ ଆମ ହକ୍ ଦାବି ଆମେ ଥୋଇବା, ଗଣତନ୍ତ୍ରଟି ଆମେ। ଗୌରୀ ନାନୀ ଭଲ ତ? ହଁ, ଯଦି ମନ୍ତ୍ରୀ ଆଣିବାକୁ ତମର ବାସନା, MLA ବାଇଧର ମିର୍ଦ୍ଧା, ସାଙ୍ଗରେ 8-10 ଜଣ ମୋଟା ପତଳା ଡେଙ୍ଗା ଗେଡ଼ା ଗୋରା ମଣିଷ, ମାନବ ଜାତିର ନମୁନାମାନ ଧରି ସେ ବୁଲୁଥାନ୍ତି। ଯଦି ମନ୍ତ୍ରୀ ଆସିବା କଥା, କିଏ ଗୌରୀନାନୀ କହୁଛ? ତେବେ ତ ଗୋଟାଏ ଉପଲକ୍ଷ। ଗୌରୀନାନୀ, ତମେ ତ କ'ଣ ଯୁବତୀ ଭଳି ଫିଟ୍ଫାଟ୍ ଦିଶିଲଣି। ହଁ, ଉପଲକ୍ଷ ଦରକାର। ମୁଁ ନା ରେ ବାୟା, ଯୁବତୀ ହେବି କେମିତି, ମୁଁ ତ ବର୍ତ୍ତମାନ ମରିବାକୁ ପ୍ରସ୍ତୁତ। ହଁ ପୁଅ, ଥଟା ନୁହେଁ, 91 ଟପିଲାଣି, ଆଉ ବଞ୍ଚିବାର ମୋହ ନାହିଁ। ହୋ ହୋ ନାନୀ, କ'ଣ ମନ୍ତ୍ରୀ ଆଣିବାକୁ ଉପଲକ୍ଷ ଯୋଗାଇ ଦେବା ସକାଶେ ମରିବ? ତମେ ମଲେ ଯଥେଷ୍ଟ ହେବ ନାହିଁ ମ। ହଁ, କଥା ହେଲା, ହଉ ନାନୀ, ଦେଖା ହେବ। ହଁ ହଁ, ତମ କ୍ଲବ୍ର ସେ ନାଟକ କେତେ ଦୂର ଗଲା? ଯଦି ମନ୍ତ୍ରୀଙ୍କୁ ଡାକିବାକୁ ବାସନା, MLA ଚାଲିଗଲେ। ପ୍ରଥମ ଥର ପାଇଁ ବୁଢ଼ୀର ମନେ ହେଲା ସେ ବାସ୍ତବିକ ଚଳତ୍ ଶକ୍ତି ହରାଇଛି। ବାଡ଼ି ଉପରେ ଭରା ଦେବାକୁ ବି ବଳ ନାହିଁ। ପାଖରେ ଜମିଦାରଙ୍କ ଘର, ସେ ବହୁ କଷ୍ଟରେ ଯାଇ ପିଣ୍ଡା ଉପରେ ବସିଲା। ଭୂତ ଜମିଦାର ଆରାମ ଚୌକିରେ ବସିଥିଲେ, ଶେଷ ଚାକରଟି ତାଙ୍କ ପାଇଁ ହୁକା ସଜାଡ଼ି ଦେଉଥିଲା। କିଏ? ଜମିଦାର ବୁଢ଼ୀ ଆଡ଼େ ନ ଅନାଇ ପଚାରିଲେ। କେହି ନୁହେଁ, ଚାକର କହିଲା, ମୁଁ ଗୌରୀ, ବାପା ଗୌରୀ ନାନୀ, ଗୌରୀ ଧାଇ। ବୁଢ଼ୀ ଚାକରକୁ ସଂଶୋଧନ କଲା ଓ କହିଲା, ଆଉ ମୋର ବଳକାଳ ନାହିଁ, ଏଥର ତମମାନଙ୍କୁ ଛାଡ଼ି ଚାଲିଲି। କିଏ କ'ଣ କହୁଛି? ଜମିଦାର ଚାକରକୁ ପଚାରିଲେ। ଗୌରୀ ଧାଇ ଆଜ୍ଞା କହୁଛି ମରିବ। ଗୌରୀ ଧାଇ? ସେ ତ କେବେଠାରୁ ମଲାଣି ବୋଲି ଭାବିଥିଲି। ଜମିଦାର ଅଫିମ ନିଶାରେ ଉଦ୍ଭ୍ରାନ୍ତ ରହୁଥିବା ବିଷୟରେ ବୁଢ଼ୀର ହେତୁ ନଥିଲା, ଥିଲେ ବି ବିଶେଷ ତାରତମ୍ୟ ହୋଇନଥାନ୍ତା। କେତେବେଳେ ଯାଏ ବୁଢ଼ୀ ସେଠି ସ୍ତବ୍ଧ ହୋଇ ବସି ରହିଥିଲା। କେତେବେଳେ ବାହୁଡ଼ି ଗଲା, ସେ ତଥ୍ୟ କେହି ସଂଗ୍ରହ କରିନାହାନ୍ତି। ପରଦିନ ସକାଳେ ଯାଇ ଅହଲ୍ୟା ଡାକିଲେ, ଆଇ। ପାଞ୍ଚ ମିନିଟ୍ ପରେ ସେ ଅନୁଚ୍ଚ କଣ୍ଠରେ କାନ୍ଦିଲା ଏବଂ ଅପେକ୍ଷାକୃତ ଉଚ୍ଚ କଣ୍ଠରେ ପାଖ ପଡ଼ୋଶୀଙ୍କୁ କହିଲା, ଆଇ ରାତିରେ କେତେବେଳେ ସେପୁରକୁ ଚାଲିଯାଇଛି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ମନୋଜ ଦାସଙ୍କ ଗଳ୍ପ ସତର୍କବାଣୀ। ରହିଲୁ, ନମସ୍କାର।